ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ରାଜ୍ୟରେ ଆସନ୍ତା ଶିକ୍ଷାବର୍ଷ 2025-26ରୁ ଜାତୀୟ ଶିକ୍ଷାନୀତି 2020 ଲାଗୁ କରାଯିବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନୂଆ ଶିକ୍ଷାନୀତି ଅନୁସାରେ ଦଶମ ଏବଂ ଯୁକ୍ତ 2 ଢାଞ୍ଚାକୁ ପରିବର୍ତ୍ତନ କରାଯାଇ 5+3+3+4 ଢାଞ୍ଚାରେ ବିଦ୍ୟାଳୟ ପାଠପଢ଼ାରେ ଲାଗୁ ହେବ। ଜଣେ ଶିକ୍ଷାର୍ଥୀଙ୍କର ପ୍ରାଥମିକ ଶିକ୍ଷାର ଆରମ୍ଭ ମୌଳିକ ବର୍ଷକୁ 5 ବର୍ଷ ରଖାଯାଇଛି। ଶିକ୍ଷାନୀତିରେ ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷାକୁ ଗୁରୁତ୍ୱ ଦିଆଯାଇଛି। ସ୍ଥାନୀୟ ବିଷୟବସ୍ତୁ ଓ ପ୍ରସଙ୍ଗଗୁଡ଼ିକ ସହିତ ଜାତୀୟ ପାଠ୍ୟପୁସ୍ତକକୁ ନେଇ ପାଠ୍ୟକ୍ରମ ପ୍ରସ୍ତୁତ କରାଯିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟକୁ ରୋକିବାକୁ ନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଗାମୀ ବୋର୍ଡ ପରୀକ୍ଷାରେ ଡିଜି ଲକର ବ୍ୟବସ୍ଥା ଆରମ୍ଭ କରାଯିବ। ପରୀକ୍ଷାମୂଳକ ଭାବେ ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ଡିଜି ଲକର ବ୍ୟବସ୍ଥା ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଏସ୍ଏସ୍ଟିଇଟିରେ ଲାଗୁ କରାଯିବ। ବୋର୍ଡ଼ ଅଫିସରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଇବାରେ ଏହି ବ୍ୟବସ୍ଥା ବିଶେଷ ସହାୟକ ହେବ। ତାଳଚେର ବିମଳଗଡ଼ ରେଳ ଲାଇନ୍ ପ୍ରକଳ୍ପର 149.78 କିଲୋମିଟର ନୂତନ ରେଳ ଲାଇନ୍ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ନିର୍ମାଣକୁ ତ୍ୱରାନ୍ୱିତ କରିବା ପାଇଁ ରେଳ ଲାଇନ୍ର ଉଭୟ ପାର୍ଶ୍ୱରୁ ତାଳଚେର ଓ ବିମଳାଗଡ଼ ପାର୍ଶ୍ୱରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ପୁରୀ ଗଜପତି ମହାରାଜା ଦିବ୍ୟସିଂ ଦେବଙ୍କ ଶ୍ରୀନଗରରେ ପାରମ୍ପରିକ ରୀତିରେ ପୁଷ୍ୟାଭିଷେକ ନୀତି ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀନଗରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଗଜପତି ମହାରାଜାଙ୍କୁ ଅଭିମନ୍ତ୍ରିତ କରାଯିବା ସହ ପରମ୍ପରା ଅନୁଯାୟୀ ରାଜ୍ୟର ମଙ୍ଗଳ କାମନା କରାଯାଇଥିଲା। ଷୋହଳ ଶାସନର ବ୍ରାହ୍ମଣ ପୁରୋହିତମାନେ ଗଜପତିଙ୍କୁ ଏହି ଅବସରରେ ଆଶୀର୍ବାଦ ପ୍ରଦାନ କରିଥିଲେ। ସମ୍ବଲପୁରୀ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ପ୍ରଚାର ଓ ପ୍ରସାର କରିବା ଦିଗରେ ସମ୍ବଲପୁର ଧନୁଯାତ୍ରା ଗତକାଲିଠାରୁ ଆରମ୍ଭ ହୋଇଛି। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ଆନୁଷ୍ଠାନିକ ଭାବେ ଧନୁଯାତ୍ରା ଆରମ୍ଭ ହୋଇଛି। ଧନୁଯାତ୍ରା କମିଟିର ସଭାପତି ସଞ୍ଜୟ ବାବୁ ଆକାଶବାଣୀକୁ କହିଛନ୍ତି,
ମା ସମଲେଶ୍ୱରୀଙ୍କ ପୀଠରେ ସକାଳ 10 ସମୟରେ ପୂଜାର୍ଚ୍ଚନା କରି ମାଙ୍କର ଆଜ୍ଞାମାଳ ନେଇକିରି ଆମେ ଆସିକିରି ପହଞ୍ଚିଥିଲୁ ଗଙ୍ଗାଧର ମଣ୍ଡପରେ। ଗୋଟେ ସାଂସ୍କୃତିକ ଶୋଭାଯାତ୍ରା କରିକିରି ମାଙ୍କର ଯେନ୍ ଆଶୀର୍ବାଦ ଥିଲା ତାକେ ମଣ୍ଡପରେ ବନ୍ଧା ହେଇଥିଲା। ସନ୍ଧ୍ୟା ସମୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେଇଛି। ଉଗ୍ରସେନ ଗାଦିଚ୍ୟୁତ ହେଇଛନ୍ ଏବଂ କଂସ ମହାରାଜ ତାଙ୍କର ଶାସନ ଆରମ୍ଭ କରିଛନ୍ ମଥୁରା ନଗରୀରେ।
କେନ୍ଦ୍ର ସରକାରଙ୍କର ଷ୍ଟାର୍ଟଅପ୍ ଇଣ୍ଡିଆକୁ ଆଜି 9 ବର୍ଷ ପୂର୍ତ୍ତି ହୋଇଛି। ସୂଚନା ଅନୁସାରେ ଏହି ସମୟ ମଧ୍ୟରେ ଦେଶରେ 1,57,000ରୁ ଅଧିକ ଷ୍ଟାର୍ଟଅପ୍ ସୃଷ୍ଟି କରାଯାଇଛି। ଏହି ଷ୍ଟାର୍ଟଅପ୍ଗୁଡ଼ିକୁ 13,00,000 କୋଟି ଟଙ୍କାର ପାଣ୍ଠି ମିଳିଛି। ଦେଶର ମୋଟ ଷ୍ଟାର୍ଟଅପ୍ଗୁଡ଼ିକରୁ ପ୍ରାୟ 48% ଷ୍ଟାର୍ଟଅପ୍ରେ ଅତିକମ୍ରେ ଜଣେ ମହିଳା ନିର୍ଦ୍ଦେଶକ ଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ଦେଶର 95% ଜିଲ୍ଲାରେ ନୂଆ ଷ୍ଟାର୍ଟଅପ୍ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 19 ତାରିଖ ରବିବାର ପୂର୍ବାହ୍ନ 11 ସମୟରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମର 118ତମ ସଂସ୍କରଣ ହେବ। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ କେନ୍ଦ୍ର, ଆକାଶବାଣୀ ସମ୍ବାଦ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଲିପ୍ ଟ୍ରେନିଂ ରିଜର୍ଭ ଟିଚର ଏଲ୍ଟିଆର୍ ପଦ ନିଯୁକ୍ତି ପ୍ରକ୍ରିୟାରେ ଦୃଷ୍ଟିହୀନ ଓ ଗୋଟିଏ ଗୋଡ଼ ଅକ୍ଷମ ଥିବା ଆଶାୟୀମାନେ ସରକାରୀ ଚାକିରିରେ ସଂରକ୍ଷଣ ସୁବିଧା ପାଇବେ ବୋଲି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ପକ୍ଷରୁ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ ପାଇଛି। କିଛି ଆଶାୟୀ ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଅଭିଯୋଗ ଜଣାଇବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି। ରାଜ୍ୟର ବିଭିନ୍ନ ଜେଲ୍ଗୁଡ଼ିକରେ ଗତବର୍ଷ ଅକ୍ଟୋବର ମାସ ସୁଦ୍ଧା 17,351 ଜଣ କଏଦୀ ଥିବା ଜଣାପଡ଼ିଛି। ଜାତୀୟ ଆଇନସେବା ପ୍ରାଧିକରଣର ସଦ୍ୟତମ ରିପୋର୍ଟରୁ ମିଳିଥିବା ତଥ୍ୟ ଅନୁସାରେ ଏହି କଏଦୀମାନଙ୍କ ମଧ୍ୟରୁ 13,782 ଜଣ ବିଚାରାଧୀନ କଏଦୀ ଥିଲେ। ରାଜ୍ୟର ବିଭିନ୍ନ ଜେଲ୍ରେ 79.4% ବିଚାରାଧୀନ କଏଦୀ ଥିବା ରିପୋର୍ଟରେ ଦର୍ଶାଯାଇଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଜନସେବା ଦିବସ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ 80 ବର୍ଷରୁ ଉର୍ଦ୍ଧ୍ୱ ଏବଂ 80%ରୁ ଅଧିକ ଭିନ୍ନକ୍ଷମ ହିତାଧିକାରୀଙ୍କୁ ବର୍ଦ୍ଧିତ ଭତ୍ତା ପ୍ରଦାନ କରାଯାଇଛି। ଏହି ଯୋଜନାରେ ଜିଲ୍ଲାର 13,944 ଜଣ ହିତାଧିକାରୀ ଉପକୃତ ହେବେ। ନୂଆପଡ଼ା ଜିଲ୍ଲା ଖଡ଼ିଆଳସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ପକ୍ଷରୁ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଛି। ଫାଇନାଲ୍ ମ୍ୟାଚ୍ରେ ଭୁବନେଶ୍ୱର ଦଳକୁ ହରାଇ ଅନୁଗୁଳ ଦଳ ଚମ୍ପିୟନ ହୋଇଥିଲା। ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ 39 ଦଳ ଭାଗ ନେଇଥିଲେ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ। ନମସ୍କାର।